ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟର 147 ବିଧାନସଭା ଏବଂ 21 ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହେବ। ଏଥିପାଇଁ ପୃଥକ ଭାବେ 168 କେନ୍ଦ୍ରରେ ଭୋଟ୍ ଗଣତି କରାଯିବ। ରାଜ୍ୟରେ 4 ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ଥିବା 69 ଷ୍ଟ୍ରଙ୍ଗ୍ ରୁମ୍ରେ ଇଭିଏମ୍ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ର ଭିତରେ କେନ୍ଦ୍ରୀୟ ସଶସ୍ତ ସୁରକ୍ଷା ବଳ, କେନ୍ଦ୍ର ବାହାରେ ରାଜ୍ୟ ସଶସ୍ତ ପୁଲିସ୍ ବଳ ଏବଂ ବ୍ୟାରିକେଡ୍ ବାହାରେ ରାଜ୍ୟ ପୁଲିସ୍ ବାହିନୀ ମୁତୟନ ରହିବେ। ନିର୍ବାଚନ ପରବର୍ତ୍ତୀ ହିଂସା ଓ ଗଣତି କେନ୍ଦ୍ର ସୁରକ୍ଷା ପାଇଁ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ 70 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ। ରାଜଧାନୀ ଭୁବନେଶ୍ୱର ସମେତ କେତେକ ସମ୍ଭେଦନଶୀଳ ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ 17 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଗଞ୍ଜାମ ଜିଲ୍ଲାର 5 ସ୍ଥାନରେ ଭୋଟ୍ ଗଣତି ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ 74.41% ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବାଲେଶ୍ୱର ଲୋକସଭା ଆସନରେ ସର୍ବାଧିକ 76.77% ମତଦାନ ହୋଇଥିବାବେଳେ ମୟୂରଭଞ୍ଜରେ 75.79% ଏବଂ ଜଗତସିଂହପୁରରେ 75.48% ମତଦାନ ହୋଇଛି। ସେହିପରି ଦେଶରେ 7 ପର୍ଯ୍ୟାୟରେ ହୋଇଥିବା ଲୋକସଭା ନିର୍ବାଚନରେ 65.14% ମତଦାନ ହୋଇଛି। 28 ରାଜ୍ୟ ଓ 8 କେନ୍ଦ୍ରଶାସିତ ଅଞ୍ଚଳର 542 ଆସନ ପାଇଁ ଏପ୍ରିଲ 19 ତାରିଖରୁ 46 ଦିନ ଧରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା। ରାଜ୍ୟରେ ଆଜିଠାରୁ ଯୁକ୍ତ 3ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। 18 ଓ 19 ତାରିଖରେ ଫର୍ମ ସଂଶୋଧନ ହେବା ସହ 25 ତାରିଖରେ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ ପାଇବ। ଚଳିତ ବର୍ଷ 2 ପର୍ଯ୍ୟାୟରେ ନାମଲେଖା ହେବ। ରାଜ୍ୟରେ ଏପର୍ଯ୍ୟନ୍ତ ଅଂଶୁଘାତରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋଟ 141 ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଯୁଗ୍ମ କମିଟି ଦ୍ୱାରା ଯାଞ୍ଚ ପରେ ଅଂଶୁଘାତରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା ଆସନ୍ତା 28 ଓ 29 ତାରିଖରେ ହେବ। ଜୁନ୍ 28ରେ ଗୋଟିଏ ସିଟିଂରେ ପୂର୍ବାହ୍ନ 10ଟାରୁ ଗୋଟାଏ ମଧ୍ୟରେ ପରୀକ୍ଷା ହେବାକୁ ଥିବାବେଳେ ଜୀବବିଜ୍ଞାନ ବିଷୟରେ 2 ସିଟିଂରେ ପରୀକ୍ଷା କରାଯିବ। 29 ତାରିଖରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ। ଏଥିଲାଗି ଆସନ୍ତା 5 ଫର୍ମ ପୂରଣର ଶେଷ ଦିନ ରହିଛି। ପୁରୀ ବାଣ ବିସ୍ଫୋରଣ ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତ 17 ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ତଦନ୍ତ ଲାଗି ଆସନ୍ତା 5 ଦିନ ପୁରୀ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରେ ଏକ ସ୍ୱତନ୍ତ୍ର କମିଟି ବିଭିନ୍ନ ସରକାରୀ ଅଧିକାରୀ ଓ ସାଧାରଣ ଲୋକଙ୍କଠାରୁ ମତାମତ ଗ୍ରହଣ କରିବେ। କୌଣସି ବ୍ୟକ୍ତିବିଶେଷଙ୍କର ଘଟଣାକୁ ନେଇ ଆପତ୍ତି ଅଭିଯୋଗ ଥିଲେ ସେହିଦିନ ଅପରାହ୍ନ 3ଟାରୁ 7ଟା ମଧ୍ୟରେ ସେମାନେ ଉପସ୍ଥିତ ରହି ଜଣାଇବାକୁ ଅତିରିକ୍ତ ରିଲିଫ୍ କମିଶନର କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ତଥା ଜଳକ୍ରୀଡ଼ା ଏକାଦଶୀ ଅବସରରେ ଗତକାଲି ମହାପ୍ରଭୁଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜଳକ୍ରୀଡ଼ା ମଣ୍ଡପରେ ଶ୍ରୀଜୀଉମାନେ ବିଜେ ହେବା ପରେ ଦେବବିଧି ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ଠାକୁରଙ୍କ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ବଢ଼ିବା ପରେ ଜାତଭୋଗ ସାରି ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ମଣ୍ଡପକୁ ବିଜେ ହୋଇଥିଲେ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳିତ ହେଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ସଭାରେ 2018 ମସିହାରୁ ପ୍ରତିବର୍ଷ ଜୁନ୍ 3 ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିନର ଚଳିତ ବର୍ଷର ବାର୍ତ୍ତା ରହିଛି, ସାଇକେଲ ଚାଳନା ମାଧ୍ୟମରେ ସ୍ୱାସ୍ଥ୍ୟ, ସମାନତା ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଯାଇଛି। ଆଜି ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।